ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 32 ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ଆବଣ୍ଟନ ହୋଇଥିବା ସୂଚନା। ଆନ୍ତର୍ଜାତିକ ଯୋଗ ଦିବସର 75 ଦିନିଆ ଅବଗଣନା ଅବସରରେ ଭୁବନେଶ୍ୱରରେ ଯୋଗ ମହୋତ୍ସବ ଅନୁଷ୍ଠିତ। ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳିତ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ନୌସେନା କମାଣ୍ଡର ସମ୍ମିଳନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆଜି ସୁଦ୍ଧା 52 କୋଟିରୁ ଅଧିକ ଋଣ ଯୋଗାଇ ଦିଆଯାଇଛି। ଏହାର ପରିମାଣ 32 ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏଥିରେ ଅଣୁ, କ୍ଷୁଦ୍ର ଏବଂ ଅନ୍ୟ ଶିଳ୍ପଗୁଡ଼ିକୁ ବିନା ବନ୍ଧକରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବା ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଯୋଜନାରେ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ସାମିଲ କରିବା ଉଦ୍ଦେଶ୍ୟରେ ଋଣ ଦିଆଯାଇଥାଏ। ଯୋଜନାରେ ଅନେକଗୁଡ଼ିଏ ବର୍ଗ ପାଇଁ ଋଣ ବ୍ୟବସ୍ଥା କରାଯାଇଛି। ଶିଶୁ ବର୍ଗ ବାବଦରେ 50,000 ଟଙ୍କା ଲେଖାଏଁ ଋଣ ଦିଆଯାଉଥିବା ବେଳେ କିଶୋର ବର୍ଗରେ 5 ଲକ୍ଷ ଟଙ୍କା ଏବଂ ତରୁଣ ବର୍ଗରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥାଏ। ସୂଚନା ଅନୁଯାୟୀ ମୁଦ୍ରା ଋଣ ନେଇଥିବା ଗ୍ରାହକଙ୍କ ମଧ୍ୟରେ 70%ରୁ ଅଧିକ ମହିଳା ଉଦ୍ୟୋଗୀ ଅଛନ୍ତି, ଯେଉଁମାନେ ଆର୍ଥିକ ସ୍ୱାଧୀନତା ସହ ଲିଙ୍ଗଗତ ସମାନତା ହାସଲ କରିଛନ୍ତି। 50%ରୁ ଅଧିକ ମୁଦ୍ରା ଋଣ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉଦ୍ୟୋଗଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ସହଯୋଗରେ ଆଜି ସକାଳେ ଓଡ଼ିଶାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୋଗ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ ଯୋଗ ଦିବସ 2025ର 75 ଦିନିଆ ଅବଗଣନା ଅବସରରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି। ସକାଳ 6:30ରେ 1.5 ଘଣ୍ଟା ଧରି ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଆୟୁଷ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଗଣପତ ରାଓ ଯାଦବ ଏହି ମହୋତ୍ସବକୁ ଉଦ୍ଘାଟନ କରି ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ 4 ପ୍ରମୁଖ ଯୋଗ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଭୁବନେଶ୍ୱରରେ ଆଜି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଦ୍ୱିତୀୟ ବୋଲି ସେ କହିଥିଲେ।
ଅନ୍ତର୍ରାଷ୍ଟ୍ରୀୟ ସ୍ତର ପର ହମାରୀ ଦେଶ କି ଯୋ ଧରୋହର ହେ ହମାରୀ ଦେଶ କା ଯୋ ପୁରାନେ ଜମାନେ ସେ ଯୋଗା ଚଲତେ ଆ ରହା ହେ ଉସକୋ ପୁରେ ଦୁନିଆ ମେ ଲେ ଜାନେ କା କାମ ହମାରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ ନେ କିୟା। ये 11वां जो हमारा योग दिवस हम 21 जून को मना रहे तो उसका 100 दिन का काउंटडाउन कार्यक्रम हमने तय किया था और हर 25 दिन के बाद में देश के हर एक कोने में ये कार्यक्रम होने जा रहे हैं।
ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର, ଭୁବନେଶ୍ୱର କେନ୍ଦ୍ରୀୟ ବିଧାୟକ ଅନନ୍ତ ନାରାୟଣ ନାୟକ, ଆୟୁଷ ମନ୍ତ୍ରଣାଳୟର ସଚିବ ରାକେଶ କୋଟେଚା ଏବଂ ଯୁଗ୍ମ ସଚିବ ମୋନାଲିସା ଦାସ ଉପସ୍ଥିତ ଥିଲେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ 2014 ମସିହାରେ ଜାତିସଂଘ ଆନ୍ତର୍ଜାତିକ ଯୋଗ ଦିବସକୁ ଗ୍ରହଣ କରିଥିଲା। ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ସମଗ୍ର ବିଶ୍ୱରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଏବଂ ସୁସ୍ଥ ଜୀବନଶୈଳୀ ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଏପ୍ରିଲ୍ 7 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଜି ହେଉଛି ପ୍ରତିଷ୍ଠା ଦିବସ। 1948 ମସିହା ଏପ୍ରିଲ୍ 7 ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ସ୍ୱାସ୍ଥ୍ୟ ଦିବସର ବିଷୟବସ୍ତୁ ରହିଛି ସୁସ୍ଥ ଆରମ୍ଭ, ଆଶାଜନକ ଭବିଷ୍ୟତ। 1950 ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଦେଶବାସୀଙ୍କୁ ସୁଲଭ ତଥା ନିରନ୍ତର ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଆୟୁଷ୍ମାନ ଭାରତ, ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ରହିଛି। ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଅଧୀନରେ 55 କୋଟିରୁ ଅଧିକ ହିତାଧିକାରୀ ସ୍ୱାସ୍ଥ୍ୟ ସୁବିଧା ପାଇପାରୁଛନ୍ତି। ଏହି ଯୋଜନା ଅଧୀନରେ ପରିବାର ପିଛା ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି। ଏପର୍ଯ୍ୟନ୍ତ 40 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯାଇସାରିଛି। ଦେଶରେ ଏପର୍ଯ୍ୟନ୍ତ 1,76,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁସ୍ଥ ବିଶ୍ୱ ଗଠନ ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ସରକାର ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଜାରି ରଖିବେ ଏବଂ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଦିଗରେ ବିନିଯୋଗ କରିବେ। ଉତ୍ତମ ସ୍ୱାସ୍ଥ୍ୟ ହିଁ ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି।
ଆଜ ଆଧୁନିକ ଦୁନିଆ କି ଯୋ ଲାଇଫ ଷ୍ଟାଇଲ ହେ ଯୋ ନଈ ନଈ ବିମାରିଆ ହମ ଦେଖ ରହେ ଇସଲିଏ ଆଜ ନିରୋଗୀ ରହନା ଜୀବନ କି ସଫର କା ଏକ ମହତ୍ୱପୂର୍ଣ୍ଣ ହିସ୍ସା ହୋ ସକତା ହେ। ହମ ଭାରତୀୟ वसुधैव कुटुंबकम और सर्वे संतु निरामय इस भावना से जीने वाले लोग हैं।
एक रिपोर्टर तथ्यक उद्धार कर प्रधानमंत्री कहते 2050 सुधा 44 कोटी भारतीय मेद बहुतार पीड़ित होते आकलन कर ସେମାନଙ୍କ ଖାଦ୍ୟରେ ବ୍ୟବହାର ହେଉଥିବା ତେଲ ପରିମାଣ 10% ହ୍ରାସ କରିବାକୁ ଅନୁରୋଧ କରିବା ସହ ପ୍ରତ୍ୟେକ ଦିନ ବ୍ୟାୟାମ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ମୋଦି କହିଛନ୍ତି ଏହି ଉଦ୍ୟମ ବିକଶିତ ଭାରତ ଗଠନ ଦିଗରେ ନାଗରିକମାନଙ୍କ ସାମୁହିକ ଅବଦାନ ହେବ। ନୌସେନା କମାଣ୍ଡର ସମ୍ମିଳନୀ 2025ର ପ୍ରଥମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଚାରିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଶୀର୍ଷ ନୌସେନା କମାଣ୍ଡରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପରିଚାଳନାଗତ ଏବଂ ପ୍ରଶାସନିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବ। ଆଞ୍ଚଳିକ ଶାନ୍ତି ନିରାପତ୍ତା ଏବଂ ସ୍ଥିରତା କ୍ଷେତ୍ରରେ ଭାରତୀୟ ନୌସେନାର ଅବଦାନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଦ୍ୱିବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଇଥାଏ। ଭାରତ ମହାସାଗରୀୟ ଅଞ୍ଚଳରେ ପସନ୍ଦର ସୁରକ୍ଷା ସହଯୋଗୀ ଭାବରେ ଭାରତର ଭୂମିକା ଉପରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରସ୍ତୁତ କରିଥାଏ। ଏହି ଦ୍ୱିତୀୟ ପର୍ଯ୍ୟାୟରେ ମାନବ ସମ୍ଭଳ ବିକାଶ, ପ୍ରଶିକ୍ଷଣ, ପ୍ରଶାସନ, ପରିଚାଳନା ଆଦି ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ସମୀକ୍ଷା କରାଯିବାର କାର୍ଯ୍ୟସୂଚୀ ରହିଛି। ତିନି ସେନା ମଧ୍ୟରେ ସମନ୍ୱୟ ବୃଦ୍ଧି ଲକ୍ଷ୍ୟ ନେଇ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍, ସେନାମୁଖ୍ୟ ଏବଂ ବାୟୁସେନା ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସାମରିକ ଶୀର୍ଷ ଅଧିକାରୀମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସକାଳେ ଫିଜିର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ରାତୁ ଆଟୋନିଓ ରାବିସି ଲାଲାଭାଲାଭୁଙ୍କ ସହ ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ସହଯୋଗ ଉପରେ ଫଳପ୍ରଦ ଆଲୋଚନା ହୋଇଛି। ତାମିଲନାଡୁରେ ରାଜ୍ୟ ମ୍ୟୁନିସିପାଲ ପ୍ରଶାସନ ସହରାଞ୍ଚଳ ଜଳଯୋଗାଣ ମନ୍ତ୍ରୀ କେଏନ୍ ନେହେରୁ ତାଙ୍କ ଭାଇ ରବିଚନ୍ଦ୍ରନ୍ଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ଏଥିସହିତ ଟ୍ରୁ ଭାଲ୍ୟୁ ହୋମ୍ସର ମଣିଭାନନ ଏବଂ ତାଙ୍କ ପୁଅ ତଥା ପେରମ୍ବାଲୁର ସାଂସଦ ଅରୁଣ ନେହେରୁଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲିଛି। ଦୁଇଟି ବ୍ୟାଙ୍କରୁ ଋଣ ଠକେଇ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ତିରୁଚିରାପଲ୍ଲୀରେ ଦୁଇ ବ୍ୟାଙ୍କ ଅଧିକାରୀଙ୍କୁ ସେମାନଙ୍କ କାରବାର ବିଷୟରେ ଇଡି ଅଧିକାରୀମାନେ ମଧ୍ୟ ପଚରାଉଚରା କରୁଛନ୍ତି। ଅନ୍ୟପକ୍ଷରେ ଚେନ୍ନାଇ ଏବଂ କୋଏମ୍ବାଟୁର ଅନେକ ସ୍ଥାନରେ ମଣିଭାନନଙ୍କ ମାଲିକାନାରେ ଥିବା ରିଏଲ୍ ଇଷ୍ଟେଟ୍ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 27 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 121ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 25 ତାରିଖ ମଧ୍ୟରେ ଦେଇପାରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଗୋଷ୍ଠୀ ନେତୃତ୍ୱରେ ଜଳ ସଂରକ୍ଷଣ ଅଭିଯାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନର ପୂର୍ବତନ ମହାନିର୍ଦ୍ଦେଶକ ଜି ଅଶୋକ କୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଓ 011-2331-4444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିଜୟୀ ହୋଇଥିଲା। ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ଗୁଜରାଟ ଟାଇଟନ୍ସ ପରାସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 32 ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ଆବଣ୍ଟନ ହୋଇଥିବା ସୂଚନା। ଆନ୍ତର୍ଜାତିକ ଯୋଗ ଦିବସର 75 ଦିନିଆ ଅବଗଣନା ଅବସରରେ ଭୁବନେଶ୍ୱରରେ ଯୋଗ ମହୋତ୍ସବ ଅନୁଷ୍ଠିତ। ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳିତ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ନୌସେନା କମାଣ୍ଡର ସମ୍ମିଳନୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।